ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଶାନ୍ତ ଜଗତି ଏ ଭବ ସାଗରେ, ଅଶାନ୍ତ ଜଗତି ଏ ଭବ ସାଗରେ, ହୃଦୟ ଚାହେ ମୁଁ ତୁମକୁ, ତୁମରି ବିହୁନେ କେହି ନୁହେ ମୋର, ତୁମରି ବିହୁନେ କେହି ନୁହେ ମୋର, ପାପ ମୋଚନ କରିବାକୁ ଅଶାନ୍ତ ଜଗତି ଏ ଭବ ସାଗରେ, ହୃଦୟ ଚାହିଁ ମୁଁ ତୁମକୁ। ଅଶାନ୍ତ ଜଗତି ଏ ଭବ ସାଗରେ, ହୃଦୟ ଚାହେଁ ମୁଁ ତୁମକୁ। ପାପ ମୋଚନ କରିବ ଜଗତକୁ ଅଶାନ୍ତ ଜଗତେ ଏ ଭବସାଗରେ ଅଶାନ୍ତ ଜଗତେ ଏ ଭବସାଗରେ ହୃଦୟ ଚାହେ ମୁଁ ତୁମକୁ ତୁମରି ବିହୁନେ କେହି ନୁହେ ମୋର ତୁମରି ବିହୁନେ କେହି ନୁହେ ମୋର ପାପ ମୋଚନ କରିବାକୁ ଅଶାନ୍ତ ଜଗତେ ଏ ଭବସାଗରେ ଅଶାନ୍ତ ଜଗତେ
ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡଭେଣ୍ଟିଷ୍ଟ ମିଡିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org।
ଜୀବନ ପ୍ରଦାନ ବାକ୍ୟ। ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ଦୟାମୟ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତନ ହସ୍ତରୁ ଆପଣଙ୍କୁ ସେ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ କରୁଣା, ତାହାଙ୍କ ଆଶିଷ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ତାହେଲେ ପ୍ରିୟସୋତା, ଚାଲନ୍ତୁ ଆଜି ଆମେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଜୀବନ ପ୍ରଦାନ ବାକ୍ୟ ବା ଜୀବନଦାୟକ ପ୍ରଦାନ ବାକ୍ୟ। ଆଜି ଆମେ କେତେ ଗୁଡ଼ାଏ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଚେଷ୍ଟା କରିବା। ହୋଇପାରେ ଆପଣମାନଙ୍କ ମନରେ ଏହିପରି କିଛି ପ୍ରଶ୍ନ ଥାଏ, ଆଉ ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆପଣମାନେ ବହୁତ ଇଚ୍ଛୁକ। ଏଇଥିପାଇଁ ଚାଲନ୍ତୁ ଆଜି ଆମେ କେତେ ଗୁଡ଼ାଏ ପ୍ରଶ୍ନ କରିବା, ଆଉ ସେ ପ୍ରଶ୍ନର ଉତ୍ତର ବି ଜାଣିବା ପାଇଁ ଆମେ ଚେଷ୍ଟା କରିବା। ଆଜିର ପ୍ରଥମ ପ୍ରଶ୍ନ ହେଉଛି, ଜଣେ ବ୍ୟକ୍ତିଙ୍କ ଜୀବନରେ ଈଶ୍ୱରଙ୍କ ବାକ୍ୟ କେତେ ପ୍ରଭାବ କରେ? ଏହାର ଉତ୍ତର ଆମେ ପାଉଛୁ Hebrews 4:12। ସାଧୁ ପାଉଲ କହନ୍ତି, କାରଣ ଈଶ୍ୱରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟ ସାଧକ। ପୁଣି ଦ୍ୱାଧାର ଖଡ଼କଠାରୁ ତୀକ୍ଷ୍ଣତର, ଆଉ ପ୍ରାଣ ଓ ଆତ୍ମା, ଗ୍ରନ୍ଥି ଓ ମଝାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ, ଏବଂ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ। ପ୍ରିୟସୋତା, କେଡ଼େ ସୁନ୍ଦର ଭାବରେ ଆମ ମନର ପ୍ରଶ୍ନର ଉତ୍ତର ଆମେ ପାଉଛୁ କି ଈଶ୍ୱରଙ୍କ ବାକ୍ୟ ହେଉଛି ଜୀବନ ଓ କାର୍ଯ୍ୟ ସାଧକ। ତାହା ହିଁ ନୁହଁ, ବିଦ୍ୟାର ଖଡ଼କଠାରୁ ଦିତ୍ନତର ବୋଲି କହୁଅଛି, ପ୍ରାଣ, ଆତ୍ମା, ଗ୍ରନ୍ଥି ଓ ମଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ କରିପାରେ, ଏହିପରି ଈଶ୍ୱରଙ୍କ ବାକ୍ୟ ଯେବେ ଆମ ଜୀବନରେ ପ୍ରବେଶ ହୁଏ ଏହିପରି ପ୍ରଭାବ କରେ। ଦ୍ୱିତୀୟ ପ୍ରଶ୍ନ ହେଉଛି, ପିତର କ'ଣ ବାଧ୍ୟ ହେଲେ କହିବାକୁ? ଏହାର ଉତ୍ତର ଆମେ ପାଉଛୁ ଜହନ 6:68। ସେହି ସମୟଠାରୁ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରେ ଅନେକ ବିମୁଖ ହୋଇ ବାହାରିଗଲେ, ପୁଣି ତାହାଙ୍କ ସାଙ୍ଗରେ ଆଉ ଗମନାଗମନ କଲେ ନାହିଁ। ପ୍ରିୟ ଶ୍ରୋତା, ଏହି କାରଣରୁ ପିତର ବାଧ୍ୟ ହେଲେ ଏହି କଥା କହିବା ପାଇଁ, କାରଣ ଯେତେ ସମୟ ଯୀଶୁପ୍ରଭୁ ସେମାନଙ୍କ ମଧ୍ୟରେ ଥିଲେ ସେମାନେ ଏକତାରେ ଚାଲୁଥିଲେ, ମାତ୍ର ଯୀଶୁଙ୍କ ମୃତ୍ୟୁ ପରେ ବିମୁଖ ହୋଇ ବାହାରିଗଲେ ବୋଲି ସେ କହୁଅଛନ୍ତି। ତୃତୀୟ ପ୍ରଶ୍ନ ହେଉଛି, ଯୀଶୁ କ'ଣ ଘୋଷଣା କଲେ ତାହାଙ୍କ ପିତାଙ୍କ ଆଜ୍ଞା ବିଷୟରେ? ଆମେ ଏହାର ଉତ୍ତର ପାଉଅଛୁ ଜହନ 12:50। ଯୀଶୁ ପିତାଙ୍କ ଆଜ୍ଞା ବିଷୟରେ ଏହିପରି କହିଲେ କି, ପୁଣି ତାହାଙ୍କ ଆଜ୍ଞା ଯେ ଅନଜୀବନ ଏହା ମୁଁ ଜାଣେ, ଅତ ଏବେ ମୁଁ ଯେ କଥା କହେ ପିତା ମୋତେ ଯେପରି କହିଅଛନ୍ତି ସେହିପରି କହେ। ପ୍ରିୟ ଶ୍ରୋତା, ପିତାଙ୍କ ଆଜ୍ଞା ହେଉଛି ଅନଜୀବନ। ଯୀଶୁ କହୁଛନ୍ତି ଏହା ମୁଁ ଜାଣେ, ଆଉ ପିତା ଯାହା ମୋତେ କହିଅଛନ୍ତି ତାହା ମୁଁ କରୁଅଛି ବୋଲି ଯୀଶୁ କହିଲେ। ତାହେଲେ କେଉଁମାନେ ବା କେଉଁ ମହାନ ଶିକ୍ଷା ଈଶ୍ୱର ଆମକୁ ଦେବାକୁ ଚାହୁଁଛନ୍ତି? ଯେବେ ସେ ଦୈନିକ ମାନ୍ନା ଇସ୍ରାଏଲମାନଙ୍କୁ ଭୋଜନ ନିମନ୍ତେ ପ୍ରଦାନ କଲେ, ପ୍ରିୟସତା, ଯଦି ଆମେ ଯାତ୍ରା ପୁସ୍ତକ 16 ପଢ଼ିବା, ସେଠି ଆମେ ପାଉଅଛୁ ଯେବେ ଇସ୍ରାଏଲ ପ୍ରଜାମାନେ ମିଶ୍ର ଦେଶରୁ କେନେନ୍ ଦେଶକୁ ବାହାରିଲେ, ସେମାନେ 40 ମରୁଭୂମିରେ ଭ୍ରମ କରି ଯାତ୍ରା କରୁଥିଲେ। ଆଉ ସେହି ସମୟରେ ସଦାପ୍ରଭୁ ପରମେଶ୍ୱର ଆପଣା ପ୍ରଜାମାନଙ୍କୁ ସେହି ମାନ୍ନା ପ୍ରଦାନ କଲେ। ତାହେଲେ ପ୍ରଶ୍ନ ହେଉଛି, କେଉଁ ମହାନ ଶିକ୍ଷା ଈଶ୍ୱର ଆମକୁ ଦେବାକୁ ଚାହୁଁଛନ୍ତି ଯେବେ ସେ ଦୈନିକ ମାନ୍ନା ଇସ୍ରାଏଲମାନଙ୍କୁ ଭୋଜନ ନିମନ୍ତେ ପ୍ରଦାନ କରୁଥିଲେ? ତାହାର ଉତ୍ତର ଆମେ ପାଉଛୁ ଦ୍ୱିତୀୟ ବିବରଣ 3:8-3। ଆଉ ମଣିଷ ଯେ କେବଳ ରୋଟିରେ ବଞ୍ଚେ ନାହିଁ, ମାତ୍ର ସଦାପ୍ରଭୁଙ୍କ ମୁଖରୁ ଯାହା ଯାହା ନିର୍ଗତ ହୁଏ ତହିଁରେ ହିଁ ବଞ୍ଚେ। ଏହା ତୁମକୁ ଜଣେଇବା ପାଇଁ ସେ ତୁମକୁ ନମ୍ର ଓ କ୍ଷୁଦିତ କରି ତୁମର ଅଜ୍ଞାତ ଓ ତୁମ୍ଭ ପୂର୍ବପୁରୁଷଗଣର ଅଜ୍ଞାତ ମାନ୍ନା ଦେଇ ପ୍ରତିପାଳନ କରିଅଛନ୍ତି। ପ୍ରିୟ ଶ୍ରୋତା, ଏହାର ମାନେ କି ମନୁଷ୍ୟ କେବଳ ରୋଟିରେ ବଞ୍ଚେ ନାହିଁ, ମାତ୍ର ସଦାପ୍ରଭୁଙ୍କ ମୁଖରୁ ଯାହା ଯାହା ନିର୍ଗତ ବା ଯାହା ଯାହା ଆସେ ତହିଁରେ ସେ ବଞ୍ଚେ। ଏହା ସଦାପ୍ରଭୁ ଆମମାନଙ୍କୁ ଶିକ୍ଷା ଦେବା ପାଇଁ ଚାହୁଁଛନ୍ତି। ତାହେଲେ କ'ଣ ହୁଏ ଯେବେ ଆମେ ସେହି ସ୍ୱର୍ଗୀୟ ସତ୍ୟ ମାନ୍ନା ଭୋଜନ କରୁ? ବର୍ତ୍ତମାନ ଇସ୍ରାଏଲମାନେ ସେ ସ୍ୱର୍ଗୀୟ ମାନ୍ନା ଭୋଜନ କଲେ। ସେ ସ୍ୱର୍ଗୀୟ ମାନ୍ନା ଯଦି ଆମେ ଭୋଜନ କରୁ ତାହେଲେ ଆମମାନଙ୍କୁ କ'ଣ ହୁଏ ବୋଲି ଏକ ପ୍ରଶ୍ନ ଉଠୁଅଛି। ତାର ଉତ୍ତର ଆମେ ପାଉଛୁ ଜିରିମିଅ 15:16। ତୁମର ବାକ୍ୟ ପ୍ରାପ୍ତ ହେଲା, ପୁଣି ମୁଁ ତାହା ଭୋଜନ କଲି, ଆଉ ତୁମର ବାକ୍ୟ ମୋର ଆନନ୍ଦ ଓ ଚିତ୍ତର ଆହ୍ଲାଦଜନକ ହେଲା, କାରଣ ହେ ସ୍ନେହାଧିପତି ସଦାପ୍ରଭୁ ପରମେଶ୍ୱର, ମୁଁ ତୁମ୍ଭ ନାମରେ ଖ୍ୟାତ ଅଟେ। ହଁ ପ୍ରିୟ ଶ୍ରୋତା, ଯେବେ ଆମେ ସ୍ୱର୍ଗୀୟ ମାନ୍ନା ଭୋଜନ କରୁ, ଯେପରି ଜିରିମିଅ ଭବିଷ୍ୟତ ବକ୍ତା କହନ୍ତି, ମୁଁ ତାହା ଭୋଜନ କଲି ଆଉ ତୁମର ବାକ୍ୟ ମୋର ଆନନ୍ଦ ଓ ଚିତ୍ତର ଆହ୍ଲାଦଜନକ ହେଲା ବୋଲି କହୁଅଛନ୍ତି। ସେହିପରି ଆମମାନେ ବି ଅନୁଭବ କରିବା। ଯୀଶୁ କ'ଣ ଦର୍ଶାଇଲେ ଏହି ଜୀବନଦାୟକ ମାନା ବିଷୟରେ? ତାହେଲେ ପ୍ରିୟସୋତା, ଏହିପରି କେହି ପ୍ରଶ୍ନ କରିପାରନ୍ତି ବା ଆପଣମାନଙ୍କ ମନରେ ଏହି ପ୍ରଶ୍ନ ରହିପାରେ? ଏହାର ଉତ୍ତର ଆମେ ମାଥିଓ 4:4 ପାଉଅଛୁ। କିନ୍ତୁ ଯୀଶୁ ଉତ୍ତର ଦେଲେ, ଲେଖା ଅଛି, ମନୁଷ୍ୟ କେବଳ ରୋଟିରେ ବଞ୍ଚିବ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ। ଯଦି ଆପଣମାନେ ମାଥିଓ 4 ପଢ଼ିବେ, ସେଠି ଯୀଶୁଙ୍କ ବାପ୍ତିଜିତ ପରେ ସେ ମରୁଭୂମିକୁ ଚାଲିଗଲେ। ସେଇ ମରୁଭୂମିରେ 40 ଦିନ 40 ରାତି ଉପବାସ ରହି ସେ 40 ଦିନ ଶେଷ ଦିନରେ ସୈତାନ ଆସି ଯୀଶୁ ପ୍ରଭୁଙ୍କୁ ପରୀକ୍ଷା କରନ୍ତି, କହନ୍ତି, ଯଦି ଆପଣ ଈଶ୍ୱରଙ୍କ ପୁତ୍ର ଏହି ପଥରକୁ ଆଦେଶ ଦିଅ ଯେପରି ସେ ରୋଟି ହେବ। ଏହିପରି ଯୀଶୁକୁ ସୈତାନ ପରୀକ୍ଷା କରିଥିଲେ, ଆଉ ସେଇ ସୈତାନକୁ ଯୀଶୁ ପ୍ରଭୁ ଏହିପରି ଉତ୍ତର ଦେଇଥିଲେ। ଲେଖା ଅଛି, ମନୁଷ୍ୟ କେବଳ ରୋଟିରେ ବଞ୍ଚିବ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ। ପ୍ରିୟସୋତା, ଏହି ଜୀବନଦାୟକ ମାନ୍ୟା ହେଉଛି ଈଶ୍ୱରଙ୍କ ବାକ୍ୟ। ତାହେଲେ ଆମେ କିପରି ଈଶ୍ୱରଙ୍କ ଇଚ୍ଛା ବା କ୍ରିଷ୍ଣଙ୍କୁ ଭୋଜନ କରିପାରିବା? ଏହାର ଉତ୍ତର ଆମେ ପାଉଛୁ ଜହନ 4:34। ଯୀଶୁ ସେମାନଙ୍କୁ କହିଲେ, ମୋର ପ୍ରେରଣାକର୍ତ୍ତାଙ୍କ ଇଚ୍ଛା ସାଧନ କରିବା ଓ ତାହାଙ୍କର କାର୍ଯ୍ୟ ସମାପ୍ତ କରିବା, ଏହା ହିଁ ମୋର ଖାଦ୍ୟ। କେଡ଼େ ସୁନ୍ଦର ଭାବରେ ଈଶ୍ୱରଙ୍କ ଇଚ୍ଛା ଆମେ ପୂର୍ଣ୍ଣ କରିପାରିବା, ଯୀଶୁଖ୍ରୀଷ୍ଟଙ୍କୁ ଆମେ ଭୋଜନ କରିପାରିବା। ଯେପରି ଯୀଶୁଖ୍ରୀଷ୍ଟ କହିଲେ, ମୋର ପ୍ରେରଣାକର୍ତ୍ତାଙ୍କ ଇଚ୍ଛା ସାଧନ କରିବା ଓ ତାହାଙ୍କ କାର୍ଯ୍ୟ ସମାପ୍ତ କରିବା, ଏହା ହିଁ ମୋର ଖାଦ୍ୟ। ତାହେଲେ ଆମର ଖାଦ୍ୟ ହେଉଛନ୍ତି ପ୍ରିୟ ସୋତା ସେହି ସଦା ପ୍ରଭୁ ଯୀଶୁଖ୍ରୀଷ୍ଟ, ତାହାଙ୍କ କାର୍ଯ୍ୟକୁ ଆମେ ସମାପ୍ତ କରିବା, ଯେପରି ସେ ବହୁ ଶୀଘ୍ର ଏହି ପୃଥିବୀକୁ ଆସିପାରିବେ ଆଉ ସମସ୍ତ ଧାର୍ମିକ ଲୋକମାନଙ୍କୁ ସ୍ୱର୍ଗରାଜ୍ୟ ନେଇପାରିବେ। ତାହେଲେ ଆଉ ଗୋଟିଏ ପ୍ରଶ୍ନ କୁହାଯାଉଛି, ଯୀଶୁଙ୍କୁ କେଉଁ ନାମ ପ୍ରଦାନ କରାଯାଇଅଛି? ଯେହେତୁ ସେ ଥିଲେ ପ୍ରଭୁଙ୍କର ଭାବନାକୁ ମନୁଷ୍ୟମାନଙ୍କୁ ପ୍ରକାଶ କରିଥିଲେ। ପ୍ରିୟସୋତା, ଏହାର ଉତ୍ତର ଆମେ ପାଉଛୁ ଜହନ 1:1। ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କର ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ। କେଡ଼େ ସୁନ୍ଦର ଭାବରେ ଯୀଶୁଙ୍କ ନାମକୁ ପ୍ରଦାନ କରାଯାଇଅଛି। ଯୀଶୁଙ୍କ ନାମ ହେଉଛି ବାକ୍ୟ, ଆଉ ସେ ବାକ୍ୟ କାହା ସଙ୍ଗରେ ରହିଲେ? ସଦାପ୍ରଭୁଙ୍କ ସଙ୍ଗରେ ରହିଲେ, ଆଉ ସେ ବାକ୍ୟ ମନୁଷ୍ୟ ରୂପ ନେଇ ମନୁଷ୍ୟମାନଙ୍କଠାରେ ବାସ କଲେ। ଯେପରିକି ପ୍ରକାଶିତ 19:13 କହେ, ସେ ରକ୍ତମେଜିତ ବସ୍ତ୍ର ପରିହିତ, ପୁଣି ତାହାଙ୍କ ନାମ ଈଶ୍ୱର ବାକ୍ୟ। କେଡ଼େ ସୁନ୍ଦର ନାମ! ଯୀଶୁଖ୍ରୀଷ୍ଟଙ୍କ ନାମ ଥିଲା ବାକ୍ୟ, ସେଇ ବାକ୍ୟ ପ୍ରାରମ୍ଭରେ ଥିଲା, ଆଉ ସେ ବାକ୍ୟ ମନୁଷ୍ୟମାନଙ୍କଠାରେ ବି ବାସ କଲା। ତାହେଲେ ଏହି ବାକ୍ୟ କ'ଣ ହେଲା? ଉତ୍ତର ଆମେ ପାଉଛୁ ଜହନ 1:14। ଆଉ ସେହି ବାକ୍ୟ ଦେହ ହେଲା, ପୁଣି ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ, ଆଉ ପିତାଙ୍କଠାରୁ ଆଗତ ଆଦିତ୍ୟ ପୁତ୍ରଙ୍କ ମହିମା ସଦୃଶ୍ୟ ଆମ୍ଭେମାନେ ତାହାଙ୍କ ମହିମା ଦେଖିଲୁ। ସେହି ବାକ୍ୟ ଏହିପରି ହେଲା, ଯେପରିକି ଦେହବନ୍ତ ହେଲେ, ପୁଣି ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ। ପିତାଙ୍କଠାରୁ ଆଗତ ଆଦିତ୍ୟ ପୁତ୍ରଙ୍କ ମହିମା ସଦୃଶ ଆମ୍ଭେମାନେ ତାହାଙ୍କ ମହିମା ଦେଖିଲୁ। ଆଉ ଗୋଟିଏ ପ୍ରଶ୍ନ ହୋଇପାରେ କି ଏହି ବାକ୍ୟରେ କ'ଣ ଅଛି ଯାହା ଆମକୁ ଅତ୍ୟନ୍ତ ଆବଶ୍ୟକ ପଡ଼େ। ଯେପରି ଆମେ ପାଉଅଛୁ, ଏହାର ଉତ୍ତର ଜହନ 1:4 ତାହାଙ୍କଠାରେ ଜୀବନ ଥିଲା ଓ ସେହି ଜୀବନ ମନୁଷ୍ୟମାନଙ୍କର ଜ୍ୟୋତି। ପ୍ରିୟସତା, ଏହି ବାକ୍ୟମାନଙ୍କୁ ଅତ୍ୟନ୍ତ ଆବଶ୍ୟକ ହେଉଛି କାରଣ ସେହି ବାକ୍ୟରେ ଜୀବନ ଅଛି ଆଉ ସେହି ଜୀବନ ମନୁଷ୍ୟମାନଙ୍କର ଜ୍ୟୋତି ବୋଲି ପବିତ୍ର ଶାସ୍ତ୍ର କହୁଅଛି। ଯୀଶୁଙ୍କୁ ଆଉ କ'ଣ ଡକାଯାଇଛି ଯଦି ଆମେ ପଢ଼ିବା ପ୍ରଥମ ଜହନ 1:1 ଏଠି କହୁଅଛି, ଆଦ୍ୟରୁ ସେ ଥିଲେ ଯାହାଙ୍କ ବାକ୍ୟମାନଙ୍କୁ ଆମ୍ଭେମାନେ ଶୁଣିଅଛୁ, ଯାହାଙ୍କୁ ସୁଚ୍ଛଦରେ ଦେଖିଅଛୁ, ଯାହାକୁ ନିରୀକ୍ଷଣ କରିଅଛୁ ଓ ସ୍ୱହସ୍ତରେ ସ୍ପର୍ଶ କରିଅଛୁ, ସେହି ଜୀବନ ସ୍ୱରୂପ ବାକ୍ୟ ସମ୍ବନ୍ଧରେ ଜଣାଉଅଛୁ। ପ୍ରିୟସତା, ଏହା ହେଉଛି ସାକ୍ଷା ଯାହାକି ଯୀଶୁଖ୍ରୀଷ୍ଟଙ୍କ ଶିଷ୍ୟମାନେ ଆମମାନଙ୍କୁ ଦେଉଛନ୍ତି। ସେ କହନ୍ତି, ଆମ୍ଭେମାନେ ଶୁଣିଅଛୁ, ସ୍ୱଚ୍ଛରେ ଦେଖିଅଛୁ, ନିରୀକ୍ଷଣ କରିଅଛୁ ଓ ସ୍ୱହସ୍ତରେ ସ୍ପର୍ଶ କରିଅଛୁ, ସେହି ଜୀବନ ସ୍ୱରୂପ ବାକ୍ୟ ସମ୍ବନ୍ଧରେ ଆମେ ଆପଣମାନଙ୍କୁ ଶୁଣାଉଅଛୁ ବୋଲି ଏହିପରି ଜହନ କହନ୍ତି। ତାହେଲେ ଯୀଶୁ ନିଜକୁ କ'ଣ ଘୋଷଣା କଲେ, ତାହାର ଉତ୍ତର ଆମେ ପାଇବା ଜହନ 6:35। ସେଥିରେ ଯୀଶୁ ସେମାନଙ୍କୁ କହିଲେ, ମୁଁ ସେହି ଜୀବନଦାୟକ ଆହାର, ଯେ ମୋ ନିକଟକୁ ଆସେ ସେ କଦାପି କ୍ଷୁଧିତ ହେବ ନାହିଁ, ଆଉ ସେ ମୋଠାରେ ବିଶ୍ୱାସ କରେ ସେ କଦାପି ଦୃଷ୍ଟିତ ହେବ ନାହିଁ। ପ୍ରିୟ ଶ୍ରୋତା, ଏହିପରି ଯୀଶୁ ନିଜକୁ ଘୋଷଣା କରେ। ଏହିପରି ଯୀଶୁ ନିଜକୁ ଘୋଷଣା କଲେ ଆଉ କହିଲେ, ମୁଁ ସେହି ଜୀବନଦାୟକ ଆହାର, ଯେ ମୋ ନିକଟକୁ ଆସେ ସେ କଦାପି କ୍ଷୁଧିତ ହେବ ନାହିଁ, ମୋଠାରେ ବିଶ୍ୱାସ କରେ ସେ କଦାପି ତୃଷିତ ହେବ ନାହିଁ। ଏହିପରି ଯୀଶୁ ପ୍ରଭୁ ଘୋଷଣା କରି କହିଲେ। ତାହେଲେ ଏହି ଈଶ୍ୱର ପ୍ରଦାନୀୟ ରୁଟି ଯେଉଁ ଲୋକେ ଭାଗ ନିଅନ୍ତି ସେ କ'ଣ କହିଲେ, ଏହାର ଉତ୍ତର ଆମେ ପାଉଅଛୁ ଜହନ 6:57-58। ଜୀବନ୍ତ ପିତା ଯେପରି ମୋତେ ପ୍ରେରଣ କଲେ ଓ ମୁଁ ପିତାଙ୍କ ହେତୁରୁ ଜୀବିତ ଥାଏ, ସେହିପରି ଯେ ମୋତେ ଭୋଜନ କରେ ସେ ମଧ୍ୟ ମୋ ହେତୁ ଜୀବିତ ହେବ। ଯେଉଁ ଆହାର ସ୍ୱର୍ଗରୁ ଅବତରଣ କରିଅଛି ତାହା ଏହି ପିତୃପୁରୁଷ ଯେପରି ଭୋଜନ କରି ମୃତ୍ୟୁଭୋଗ କଲେ ସେ ପ୍ରକାର ନୁହେଁ, ଯେ ଏହି ଆହାର ଭୋଜନ କରେ ସେ ଅନକାଳ ପର୍ଯ୍ୟନ୍ତ ଜୀବିତ ରହିବ। କେଡ଼େ ସୁନ୍ଦର ଉତ୍ତର ପ୍ରଭୁ ଯୀଶୁ ବାସ୍ତବିକରେ କ'ଣ କହିଲେ, ଯେ ଆମେ ତାହାଙ୍କ ମାଂସ ପାନ କରିବା ଉଚିତ। ଯଦି ଆମେ ପଢ଼ିବା ଜହନ 6:23 ଏହାର ଉତ୍ତର ଆମେ ପାଉଅଛୁ, ଆତ୍ମା ଜୀବନଦାୟକ, ମାଂସ କୌଣସି ଉପକାର କରେ ନାହିଁ। ମୁଁ ତୁମମାନଙ୍କୁ ଯେ ସମସ୍ତ ବାକ୍ୟ କହିଅଛି ସେହି ସବୁ ଆତ୍ମା ଓ ଜୀବନ ଅଟେ। ପ୍ରିୟ ଶ୍ରୋତା, ସେହି ସବୁ ଆତ୍ମା ଓ ଜୀବନ ଅଟେ ବୋଲି ଯୀଶୁଖ୍ରୀଷ୍ଟ ଆମମାନଙ୍କୁ କହୁଅଛନ୍ତି। ଏହା କ'ଣ କି ପରମେଶ୍ୱର ଆମକୁ ବି ସ୍ୱାଦ ବର୍ତ୍ତମାନ ଦେବେ? ଏହି ସ୍ୱାଦ, ଯେଉଁ ସ୍ୱାଦ ଲୋକେ କରିସାରିଛନ୍ତି ସେହି ସ୍ୱାଦ ବର୍ତ୍ତମାନ କ'ଣ ପରମେଶ୍ୱର ଆମମାନଙ୍କୁ ଦେବେ? ଏହିପରି ହୋଇପାରେ ପ୍ରଶ୍ନ ଆସିପାରେ। ଏହାର ଉତ୍ତର ଆମେ ପାଉଅଛୁ ଏବ୍ରି 6:5। ଈଶ୍ୱରଙ୍କ ଉତ୍ତମ ବାକ୍ୟ ଓ ଭାବି ଯୁଗର ଶକ୍ତି ଆସ୍ୱାଦନ କରିଅଛନ୍ତି ବୋଲି କହୁଅଛି। ଜିରିମିଅ ମଧ୍ୟ ଏହାର ସାକ୍ଷାତ ହିଁ କହନ୍ତି, ଜିରିମିଅ 15:16, ତୁମର ବାକ୍ୟ ପ୍ରାପ୍ତ ହେଲା, ପୁଣି ମୁଁ ତାହାର ଭୋଜନ କଲି, ଆଉ ତୁମର ବାକ୍ୟ ମୋର ଆନନ୍ଦ ଓ ଚିତ୍ତର ଆହ୍ଲାଦନଜନକ ହେଲା, କାରଣ ସେ ସୈନ୍ୟାଧିପତି ସଦାପ୍ରଭୁ ପରମେଶ୍ୱର ମୁଁ ତୁମ୍ଭ ନାମରେ ଖ୍ୟାତ ଅଟେ। ପ୍ରିୟସତା, ସ୍ୱାଦ ଯା ଆମେ ଶିକ୍ଷା ପ୍ରାପ୍ତ କରୁ, ଯେପରି ଗୀତ ସଂହିତା 34:8 ଏହାର ଉତ୍ତର ଆମେ ପାଉଅଛୁ, ଆହେ ସଦାପ୍ରଭୁ ଯେ ମଙ୍ଗଳମୟ, ଏହା ଆସ୍ୱାଦନ କରି ଦେଖ, ସେ ତାହାଙ୍କ ଶରଣଗତ ହେଲେ ଲୋକ ଧନ୍ୟ। ହଁ ପ୍ରିୟସତା, ସଦାପ୍ରଭୁଙ୍କ ବାକ୍ୟ ତୁମେ ଆସ୍ୱାଦନ କର, ନିଶ୍ଚିତ ରୂପେ ତାର ସ୍ୱାଦ ଆପଣ ଜାଣିପାରିବେ। ତାହେଲେ ପରିଶେଷରେ ଯଦି ଆମେ ଦେଖିବା, କ'ଣ ପରମେଶ୍ୱର ଚାହାନ୍ତି କି ଆମେ ନୈତିକ ରୁଟି ମାଗୁ? ହଁ, ମାଥ୍ୟୁ 6:11 କୁହେ, ଆଜି ଆମମାନଙ୍କ ପ୍ରୟୋଜନୀୟ ଆହାର ଦିଅ। ପ୍ରିୟସତା, ତାହେଲେ ଚାଲନ୍ତୁ ଏହି ପ୍ରଶ୍ନଗୁଡ଼ାକ ଆମେ ଆମ ମନରେ ରଖି ଯେଉଁ ଉତ୍ତର ଆମେ ପାଇଅଛୁ ତା ଉପରେ ଆମେ ଧ୍ୟାନ ଦେଇ ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ଆମେ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଛୁ, ଯେହେତୁ ବର୍ତ୍ତମାନ ଯେଉଁ ଯେଉଁ ପ୍ରଶ୍ନ ଆମମାନଙ୍କ ମନରେ ଥିଲା ସେହି ପ୍ରଶ୍ନର ଉତ୍ତର ଆମେ ପାଇସାରିଛୁ। ଆମମାନଙ୍କୁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆଉ ପରିଶେଷେ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ସେତେବେଳେ ତୁମ ସହ ଯିବା ପାଇଁ ସେହି ସୁଯୋଗ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁମୟ ନାମରେ ଏହି ଛୋଟ ଭିକ୍ଷା ମଙ୍ଗୁଛି, ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।